ആകാശവാണി. ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଚଣ୍ଡିଗଡ଼ଠାରେ ପଞ୍ଜାବ ବିଶ୍ୱବିଦ୍ୟାଳୟର 72ତମ ସମାବର୍ତ୍ତନ ସମାରୋହରେ ଆଜି ଯୋଗଦେବେ ରାଷ୍ଟ୍ରପତି। ମରିସସ୍ ଜାତୀୟ ଦିବସ ସମାରୋହରେ ଆଜି ସମ୍ମାନିତ ଅତିଥି ଭାବେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେବାକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। 30 ଦିନ ପାଇଁ ତୁରନ୍ତ ଏବଂ ମଧ୍ୟବର୍ତ୍ତୀ ଅସ୍ତ୍ରବିରତି ପ୍ରସ୍ତାବରେ ୟୁକ୍ରେନ୍ ସହମତ ହୋଇଥିବା ନେଇ ସୂଚନା ଦେଲା ଆମେରିକା। ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେଲା ଦିଲ୍ଲୀ କ୍ୟାପିଟାଲ୍ସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଚଣ୍ଡିଗଡ଼ଠାରେ ପଞ୍ଜାବ ବିଶ୍ୱବିଦ୍ୟାଳୟର 72ତମ ସମାବର୍ତ୍ତନ ସମାରୋହରେ ଯୋଗଦେବେ। ଗତ ସନ୍ଧ୍ୟାରେ ମୋହାଲିଠାରେ ପଞ୍ଜାବ ସରକାରଙ୍କ ପକ୍ଷରୁ ଆୟୋଜିତ ନାଗରିକ ସମ୍ଭର୍ଦ୍ଧନା ସମାରୋହରେ ରାଷ୍ଟ୍ରପତି ଯୋଗଦେଇ ଗୁରୁଙ୍କ ଆଶୀର୍ବାଦ ଓ ପ୍ରେରଣାରେ ପଞ୍ଜାବ ଶହୀଦ ଏବଂ ବିପ୍ଳବୀଙ୍କୁ ଜନ୍ମ ଦେଇଛି ବୋଲି କହିଥିଲେ। ଦେଶର ସ୍ୱାଧୀନତା ସଂଗ୍ରାମର ବହୁ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ପଞ୍ଜାବ ମାଟିରେ ଲେଖାଯାଇଛି ବୋଲି ରାଷ୍ଟ୍ରପତି କହିଥିଲେ। ବିଭିନ୍ନ କ୍ଷେତ୍ରରେ ପଞ୍ଜାବ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ରାଷ୍ଟ୍ରପତି ଆଲୋକପାତ କରିଥିଲେ। ପଞ୍ଜାବର ପ୍ରଗତିଶୀଳ କୃଷକ କଠିନ ପରିଶ୍ରମ ମାଧ୍ୟମରେ ସବୁଜ ବିପ୍ଳବକୁ ସଫଳ କରିଛନ୍ତି ଏବଂ ଏହା ଦେଶକୁ ଖାଦ୍ୟ ସୁରକ୍ଷା ପ୍ରଦାନ କରିଛି ବୋଲି ରାଷ୍ଟ୍ରପତି କହିଥିଲେ। ରାଜ୍ୟର କୃଷକ ଏବଂ କୃଷି ବୈଜ୍ଞାନିକ ପରିବେଶ ଅନୁକୂଳ ଚାଷ ମାଧ୍ୟମରେ ଦେଶର କୃଷିକ୍ଷେତ୍ରକୁ ନେତୃତ୍ୱ ପ୍ରଦାନ କରିବେ ବୋଲି ରାଷ୍ଟ୍ରପତି ଆଶା ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂ ମାନ୍ କହିଥିଲେ, ରାଷ୍ଟ୍ରପତିଙ୍କ ଗସ୍ତରେ ପ୍ରତ୍ୟେକ ପଞ୍ଜାବବାସୀ ଖୁସି ବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତିଙ୍କ ଜୀବନ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ସେ କହିଛନ୍ତି। ମରିସସ୍ର ଜାତୀୟ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମ୍ମାନିତ ଅତିଥି ଭାବେ ଯୋଗଦେବେ। ଦ୍ୱିତୀୟ ଥର ପାଇଁ ମରିସସ୍ର ଜାତୀୟ ଦିବସ ସମାରୋହରେ ଶ୍ରୀ ମୋଦି ଯୋଗ ଦେଉଛନ୍ତି। ଭାରତୀୟ ବାୟୁସେନାର ଆକାଶ ଗଙ୍ଗା ସ୍କାଇ ଡାଇଭିଂ ଦଳ ଏବଂ ଭାରତୀୟ ନୌସେନା ଜାହାଜ ଇମ୍ଫାଲ ଏହି ସମାରୋହରେ ଅଂଶଗ୍ରହଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ପୋର୍ଟଲୁଇସ୍ଠାରେ ତାଙ୍କ ମରିସସ୍ କର୍ତ୍ତୃପକ୍ଷ ନବୀନ ଚନ୍ଦ୍ର ରାମଗୁଲାମଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଗତକାଲି ଆଲୋଚନା କରିଥିଲେ। ଦୁଇ ଦେଶର ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ଉଭୟ ପକ୍ଷ ସହମତ ହୋଇଥିବା ଜଣାପଡ଼ିଛି। ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ନେଇ ନୂତନ ମାର୍ଗ ଉନ୍କୋଚନ ଉପରେ ଉଭୟ ନେତା ଆଲୋଚନା କରିଥିଲେ। ଏହି ବୈଠକରେ ପ୍ରତିରକ୍ଷା, ନିରାପତ୍ତା, ଅର୍ଥନୈତିକ ସମ୍ପର୍କ ଏବଂ ସାଂସ୍କୃତିକ ଆଦାନ ପ୍ରଦାନ ଆଦି ବିଭିନ୍ନ ପ୍ରସଙ୍ଗ ସ୍ଥାନ ପାଇଥିଲା। ମରିସସ୍ର ଏକ ବିଶ୍ୱସ୍ତ ବିକାଶ ସହଯୋଗୀ ଭାବେ ଭାରତ ଗର୍ବ ଅନୁଭବ କରୁଛି ଏବଂ ଦକ୍ଷିଣ ବିଶ୍ୱର ସ୍ୱାର୍ଥକୁ ପ୍ରୋହାହିତ କରିବା ଲକ୍ଷ୍ୟ ନେଇ ଦୁଇ ଦେଶ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପରେ ମରିସସ୍ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ଭୋଜିସଭାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି, ଦୁଇ ଦେଶ ମଧ୍ୟରେ ଭାଗିଦାରିତା କେବଳ ଐତିହାସିକ ସମ୍ପର୍କରେ ସୀମିତ ରହିନାହିଁ। ମରିସସ୍ର ବିଭିନ୍ନ କ୍ଷେତ୍ରରେ ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଭିଭିଭୂମି ପ୍ରକଳ୍ପ ଉପରେ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ ଉଭୟ ଦେଶର ଜନସାଧାରଣଙ୍କ ବିକାଶ, ଶାନ୍ତି ଏବଂ ନିରାପତ୍ତା ପାଇଁ କାର୍ଯ୍ୟ ଜାରି ରହିବ ବୋଲି ଶ୍ରୀ ମୋଦି କହିଛନ୍ତି। ପୋର୍ଟଲୁଇସ୍ଠାରେ ଗତ ରାତିରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଏବଂ ଦକ୍ଷିଣ ବିଶ୍ୱ ମଧ୍ୟରେ ମରିସସ୍ ଏକ ଗୁରୁତ୍ୱପୂର୍ଣ୍ଣ ସେତୁ ଭାବେ କାର୍ଯ୍ୟ କରୁଛି। ଉଭୟ ଦେଶ ମଧ୍ୟରେ ଐତିହ୍ୟ, ଇତିହାସ ଏବଂ ମାନବୀୟ ଭାବନା ଅତ୍ୟନ୍ତ ଗଭୀର ଏବଂ ସୁଦୃଢ଼। ମରିସସ୍ରେ ନୂତନ ସଂସଦ ନିର୍ମାଣ ସମେତ ବିଭିନ୍ନ କ୍ଷେତ୍ରରେ ବିକାଶକୁ ତ୍ୱରାନ୍ୱିତ କରିବାରେ ଭାରତ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ ପ୍ରତିଶ୍ରତି ଦେଇଛନ୍ତି। ମରିସସ୍ର ବିଶାଳ ସାମୁଦ୍ରିକ ଅଞ୍ଚଳରେ ବେଆଇନ ମାଛଧରା ଏବଂ ଅନ୍ୟାନ୍ୟ ଅପରାଧର ମୁକାବିଲା ପାଇଁ ଭାରତ ଏକ ସହଯୋଗୀ ରାଷ୍ଟ୍ର ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କୋଭିଡ୍ 19 ମହାମାରୀ ସମେତ ବିଭିନ୍ନ ଆହ୍ୱାନର ମୁକାବିଲା ଦିଗରେ ଭାରତ ତ୍ୱରିତ ସହାୟତା ପ୍ରଦାନ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ବାରମ୍ଭାର ଭୋଜପୁରୀ ଭାଷାର ବ୍ୟବହାର କରିଥିଲେ, କାରଣ ଏହି ଦ୍ୱୀପ ରାଷ୍ଟ୍ରରେ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ 70% ଭୋଜପୁରୀ ବଂଶୋଦ୍ଭବ ରହିଛନ୍ତି। ଏହି କାର୍ଯ୍ୟକ୍ରମରେ ମରିସସ୍ ପ୍ରତିପକ୍ଷ ନବୀନ ଚନ୍ଦ୍ର ରାମଗୁଲାମ, ତାଙ୍କ ପତ୍ନୀ ଏବଂ କ୍ୟାବିନେଟ୍ ମନ୍ତ୍ରିମଣ୍ଡଳର ସଦସ୍ୟ ଉପସ୍ଥିତ ଥିଲେ। ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଡିଏମ୍କେ ନେତୃତ୍ୱାଧୀନ ତାମିଲନାଡୁ ସରକାର ପିଏମ୍ସି ବିଦ୍ୟାଳୟର ପ୍ରତିଷ୍ଠା ନେଇ ସଂସଦରେ ମିଥ୍ୟା ତଥ୍ୟ ଉପସ୍ଥାପନ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ତାମିଲନାଡୁ ବିଦ୍ୟାଳୟ ଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ଏକ ସମ୍ମତିପତ୍ରକୁ ମନ୍ତ୍ରୀ ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଡିଏମ୍କେ ସାଂସଦ ଏବଂ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ପିଏମ୍ସି ବିଦ୍ୟାଳୟ ପ୍ରତିଷ୍ଠା ନେଇ ତାମିଲନାଡୁର ସହମତି ସଂକ୍ରାନ୍ତୀୟ ପ୍ରସଙ୍ଗରେ ସଂସଦରେ ତାଙ୍କ ବିରୋଧରେ ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରିଛନ୍ତି। ଭାଷା ପ୍ରସଙ୍ଗକୁ ନେଇ ଡିଏମ୍କେ ଏକ ରାଜନୈତିକ କୌଶଳ ଭାବେ ଉପଯୋଗ କରୁଛି ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି। ଜାତୀୟ ଶିକ୍ଷାନୀତି ଲାଗୁ ନେଇ ଡିଏମ୍କେର ଆଭିମୁଖ୍ୟ ବଦଳାଇବା ଉପରେ ମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଶ୍ନ ଉଠାଇଛନ୍ତି। ରାଜନୈତିକ ଫାଇଦା ଅପେକ୍ଷା ତାମିଲନାଡୁରେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେବାକୁ ମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ଶ୍ରୀ ଷ୍ଟାଲିନ୍ଙ୍କୁ ଅନୁରୋଧ କରିଛନ୍ତି। ୟୁକ୍ରେନ୍ 30 ଦିନ ପାଇଁ ତୁରନ୍ତ ଏବଂ ମଧ୍ୟବର୍ତ୍ତୀ ଅସ୍ତ୍ରବିରତି ପ୍ରସ୍ତାବରେ ରାଜି ହୋଇଛି ବୋଲି ଆମେରିକା ସୂଚନା ଦେଇଛି। ତେବେ ଏହାର ପ୍ରତ୍ୟୁତ୍ତର ରୁଷ ଉପରେ ନିର୍ଭର କରେ। ଏପରିକି ଗୋଇନ୍ଦା ସୂଚନା ଆଦାନ ପ୍ରଦାନ ଏବଂ ୟୁକ୍ରେନ୍କୁ ସାମରିକ ସହାୟତା ଯୋଗାଇବା ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ଆମେରିକା ହଟେଇ ଦେଇଛି। ସାଉଦି ଆରବର ଜେଦ୍ଦାଠାରେ ୟୁକ୍ରେନ୍ ଅଧିକାରୀଙ୍କ ସହ ବୈଠକ ପରେ ଆମେରିକା ବୈଦେଶିକ ସଚିବ ମାର୍କୋ ରୋବିଓ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଆମେରିକା ଏବଂ ୟୁକ୍ରେନ୍ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ୟୁକ୍ରେନ୍ ତୁରନ୍ତ ମଧ୍ୟବର୍ତ୍ତୀ 30 ଦିନିଆ ଅସ୍ତ୍ରବିରତି ଲାଗୁ ପାଇଁ ଆମେରିକା ପ୍ରସ୍ତାବକୁ ଗ୍ରହଣ କରିବାରେ ଆଗ୍ରହ ପ୍ରକାଶ କରିଛି। ଏହାଦ୍ୱାରା ଉଭୟ ଦେଶ ମଧ୍ୟରେ ପାରସ୍କରିକ ବୁଝାମଣା ଅଧିକ ଦୃଢ଼ୀଭୂତ ହୋଇପାରିବ। ତେବେ ରୁଷ ପକ୍ଷରୁ ସକାରାତ୍ମକ ପଦକ୍ଷେପ ସେହି ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠାରେ ସହାୟକ ହୋଇପାରିବ ବୋଲି ଆମେରିକା କହିଛି। ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ପେଶୱାର ଅଭିମୁଖେ ଯାଉଥିବା ଏକ ଟ୍ରେନ୍ ଉପରେ ଆତଙ୍କବାଦୀ ସଂଗଠନ ଆକ୍ରମଣ କରି ପ୍ରାୟ 450 ଜଣ ଯାତ୍ରୀଙ୍କୁ ପଣବନ୍ଦୀ ରଖିଥିଲା। ପରେ ସେମାନେ କିଛି ବେସାମରିକ ବ୍ୟକ୍ତିଙ୍କୁ ମୁକ୍ତ କରିଥିଲେ ମଧ୍ୟ ସାମରିକ କର୍ମଚାରୀଙ୍କ ସମେତ 214 ଜଣଙ୍କୁ ପଣବନ୍ଦୀ କରି ରଖିଛନ୍ତି। ଆତଙ୍କବାଦୀ ସଂଗଠନ ବଲୋଚ ଲିବରେସନ ଆର୍ମି ବିଏଲ୍ଏ ଏଥିପାଇଁ ନିଜକୁ ଦାୟୀ କରିଛି। ଏହି ଆକ୍ରମଣରେ 30ରୁ ଅଧିକ ସୁରକ୍ଷାକର୍ମୀ ଶହୀଦ ହୋଇଥିବା ବିଏଲ୍ଏ ପକ୍ଷରୁ ସୂଚନା ଦିଆଯାଇଛି। ଉଦ୍ଧାରକାରୀ ଦଳ ଏବଂ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚ ଆତଙ୍କବାଦୀଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ପାକିସ୍ତାନ ସରକାରଙ୍କ ମୁଖପାତ୍ର ଦେଇଥିବା ସୂଚନା ଅନୁଯାୟୀ ସୁରକ୍ଷା ବାହିନୀ ପ୍ରାୟ 80 ଜଣ ଯାତ୍ରୀଙ୍କୁ ଉଦ୍ଧାର କରିଛି। ଅନ୍ୟପକ୍ଷରେ ବିଏଲ୍ଏ କହିଛି ସାଧାରଣ ନାଗରିକଙ୍କୁ ମୁକ୍ତ କରାଯାଇଛି। ପାକିସ୍ତାନ ସେନାର ସ୍ଥଳ ଆକ୍ରମଣକୁ ସମ୍ପୂର୍ଣ୍ଣ ରୂପେ ପ୍ରତିହତ କରାଯାଇଛି, ଫଳରେ ସୁରକ୍ଷା ବାହିନୀ ପଛକୁ ହଟିବାକୁ ବାଧ୍ୟ ହୋଇଛନ୍ତି। 100 ଜଣ ସୁରକ୍ଷାକର୍ମୀଙ୍କୁ ପଣବନ୍ଦୀ କରି ରଖାଯାଇଛି ବୋଲି ବିଏଲ୍ଏ ଦାବି କରିଛି। ବେଲୁଚିସ୍ତାନରେ ସକ୍ରିୟ ଥିବା ବିଦ୍ରୋହୀ ଗୋଷ୍ଠୀଙ୍କ ମଧ୍ୟରେ ବିଏଲ୍ଏ ସବୁଠାରୁ ଶକ୍ତିଶାଳୀ ସଂଗଠନ ଏବଂ ପାକିସ୍ତାନରୁ ଅଲଗା ହୋଇ ବଲୋଚ ରାଷ୍ଟ୍ର ଗଠନ କରିବା ଏହି ସଂଗଠନର ମୁଖ୍ୟ ଦାବି ମଧ୍ୟରେ ଅନ୍ତର୍ଭୁକ୍ତ। ଆଫଗାନିସ୍ତାନ ଏବଂ ଇରାନ୍ ସୀମାବର୍ତ୍ତୀ ଅଞ୍ଚଳରେ ଏହି ଆତଙ୍କବାଦୀ ସଂଗଠନ ସକ୍ରିୟ ରହିଛି। ତେଲେଙ୍ଗାନା ବିଧାନସଭାର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ରାଜ୍ୟପାଳ ଜିଷ୍ଣୁ ଦେବବର୍ମା ବିଧାନ ପରିଷଦ ଏବଂ ବିଧାନସଭା ସଦସ୍ୟଙ୍କ ମିଳିତ ଅଧିବେଶନକୁ ଆଜି ସମ୍ବୋଧନ କରିବେ। ଆସନ୍ତା 19 ତାରିଖରେ ଗୃହରେ ବଜେଟ୍ ଉପସ୍ଥାପନ କରାଯିବ। ସେହିଭଳି ରାଜ୍ୟରେ ପଛୁଆବର୍ଗଙ୍କ ଲାଗି ସଂରକ୍ଷଣ 42% ବୃଦ୍ଧି କରିବା ସଂକ୍ରାନ୍ତ ବିଲ୍ ଗୃହରେ ଏହି ଅଧିବେଶନ କାଳରେ ଆଗତ କରାଯିବାର ସମ୍ଭାବନା ରହିଥିବା ଜଣାପଡ଼ିଛି। ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍ ପର୍ଯ୍ୟାୟକୁ ଦିଲ୍ଲୀ କ୍ୟାପିଟାଲ୍ସ ଉନ୍ନୀତ ହୋଇଛି। ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ମୁମ୍ବାଇ ଇଣ୍ଡିଆନ୍ସ ଏବଂ ତୃତୀୟ ସ୍ଥାନରେ ଥିବା ଗୁଜରାଟ ଜାଣ୍ଟସ୍ ମଧ୍ୟରେ ଆସନ୍ତାକାଲି ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ। ଏହାର ବିଜେତା ଆସନ୍ତା ଶନିବାର ଦିନ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଫାଇନାଲ୍ ମ୍ୟାଚ୍ ଖେଳିବ। ଟୁର୍ଣ୍ଣାମେଣ୍ଟର ଗତକାଲିର ଅନ୍ତିମ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ 11 ରନ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ବେଙ୍ଗାଲୁରୁକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭରରେ ବେଙ୍ଗାଲୁରୁ 3 ୱିକେଟ୍ ବିନିମୟରେ 199 ରନ୍ ସଂଗ୍ରହ କରିଥିଲା। 200 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ 8 ୱିକେଟ୍ ବିନିମୟରେ 188 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଷଷ୍ଠ ଏସୀୟ ମହିଳା କବାଡ଼ି ଚାମ୍ପିୟନ୍ସିପ୍ ଟାଇଟଲ୍ ହାସଲ କରିଥିବା ଭାରତୀୟ ମହିଳା ଦଳକୁ ଯୁବବ୍ୟାପାର କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ସମ୍ବର୍ଦ୍ଧିତ କରିଛନ୍ତି। ମହିଳା କ୍ରୀଡ଼ାବିତ୍କୁ ସହଯୋଗ ପ୍ରଦାନ କରିବାରେ ସରକାରଙ୍କ ପ୍ରୟାସ ଜାରି ରହିଛି ବୋଲି ମନ୍ତ୍ରୀ ଡକ୍ଟର ମାଣ୍ଡବ୍ୟ ଏହି ଅବସରରେ କହିଥିଲେ। ଏକ ମହିଳା କବାଡ଼ି ଲିଗ୍ ଆରମ୍ଭ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ସେ ସୂଚନା ଦେଇଥିଲେ। ଟାଇଟଲ୍ ହାସଲ କରିଥିବା ମହିଳା କବାଡ଼ି ଦଳ ପାଇଁ ଡକ୍ଟର ମାଣ୍ଡବ୍ୟ 67,50,000 ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଚଣ୍ଡୀଗଡ଼ଠାରେ ପଞ୍ଜାବ ବିଶ୍ୱବିଦ୍ୟାଳୟର 72ତମ ସମାବର୍ତ୍ତନ ସମାରୋହରେ ଆଜି ଯୋଗଦେବେ ରାଷ୍ଟ୍ରପତି। ମରିସସ୍ ଜାତୀୟ ଦିବସ ସମାରୋହରେ ଆଜି ସମ୍ମାନିତ ଅତିଥି ଭାବେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେବାକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। 30 ଦିନ ପାଇଁ ତୁରନ୍ତ ଏବଂ ମଧ୍ୟବର୍ତ୍ତୀ ଅସ୍ତ୍ରବିରତି ପ୍ରସ୍ତାବରେ ୟୁକ୍ରେନ୍ ସହମତ ହୋଇଥିବା ନେଇ ସୂଚନା ଦେଲା ଆମେରିକା। ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେଲା ଦିଲ୍ଲୀ କ୍ୟାପିଟାଲ୍ସ।